ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଡକ୍ଟର ପଦ୍ମା ସୁବ୍ରମଣ୍ୟମ୍ଙ୍କୁ ପଦ୍ମବିଭୂଷଣ, ଅନ୍ୟ ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ଶ୍ରୀମତୀ ମୁର୍ମୁ ସମ୍ମାନିତ କରିବେ। ଆଗାମୀ ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ଯେ କୌଣସି ପ୍ରକାର ସମ୍ଭାବ୍ୟ ମାଓବାଦୀ ହିଂସାକୁ ପ୍ରତିହତ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ଗଞ୍ଜାମ ଗସ୍ତରେ ଯାଇ ବ୍ରହ୍ମପୁରଠାରେ ନିର୍ବାଚନ ସମ୍ପର୍କିତ ଦକ୍ଷିଣାଞ୍ଚଳ ରେଞ୍ଜ ସ୍ତରୀୟ ସମୀକ୍ଷା ବୈଠକରେ ଗତକାଲି ଅଧ୍ୟକ୍ଷତା କରି ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ରେଞ୍ଜ ଅଧୀନରେ ଥିବା ପାଞ୍ଚଟି ପୁଲିସ୍ ଜିଲ୍ଲାରେ ଆସନ୍ତା ମାସ 13 ଓ 20 ତାରିଖରେ ହେବାକୁ ଥିବା ମତଦାନକୁ ଯେଭଳି ଅବାଧ ଓ ମୁକ୍ତ କରାଯିବ ସେଥିଲାଗି ଆବଶ୍ୟକ ରଣନୀତି ପ୍ରସ୍ତୁତ କରାଯାଇଛି। ମାଓବାଦୀ ଗତିବିଧି ଥିବା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ କମ୍ବିଂ ଅପରେସନକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ 4,720 ମତଦାନ କେନ୍ଦ୍ର ରହିଛି। ଜୟପୁର ବିଧାନସଭା ଆସନ ଲାଗି ବିଜେପି ପକ୍ଷରୁ ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ଗୌତମଙ୍କୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ପକ୍ଷରୁ 132 ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଛି। ସମ୍ବଲପୁର ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଜିଲ୍ଲାର ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀଙ୍କୁ ଏଥିଲାଗି ତାଲିମ ପ୍ରଦାନ କରାଯାଉଛି। ଜିଏମ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ପୁଲିଂ ଅଧିକାରୀଙ୍କ ସହିତ ପ୍ରିଜାଇଡିଂ ଅଧିକାରୀ ମଧ୍ୟ ଯୋଗ ଦେଇଛନ୍ତି। ମତଦାନ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା, ଇଭିଏମ୍ ଓ ଭିଭିପାଟ୍ ସ୍ଥାପନ ଓ ପ୍ରସ୍ତୁତି, ମତଦାନ ପ୍ରକ୍ରିୟା ସମେତ କଣ୍ଟ୍ରୋଲ ୟୁନିଟ୍ କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଆଜି ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହେବ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ଠାରେ ଗତକାଲି ବୁଥ୍ସ୍ତରୀୟ ଓ ସେକ୍ଟର ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ବୁଲି ମତଦାନ ସମ୍ପର୍କରେ ଭୋଟର ସଚେତନତା ସୃଷ୍ଟି କରିବା ଉପରେ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ 14 ଜଣ ସେକ୍ଟର ଅଧିକାରୀଙ୍କ ସମେତ 86 ବୁଥ୍ର ବୁଥ୍ସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସ୍ନାତକ ପାଠ୍ୟକ୍ରମରେ ସର୍ବମୋଟ 75% ମାର୍କ କିମ୍ବା ସମକକ୍ଷ ଗ୍ରେଡ୍ ରଖି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ୟୁଜିସି ନେଟ୍ ପରୀକ୍ଷା ଦେଇପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି କହିଛି। ମିଳିଥିବା ସୂଚନା ଅନୁଯାୟୀ 4 ବର୍ଷିଆ ସ୍ନାତକଧାରୀ ଛାତ୍ରଛାତ୍ରୀମାନେ ସିଧାସଳଖ ପିଏଚ୍ଡି କରିପାରିବେ। ବିଭିନ୍ନ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ 5% ନମ୍ଘର ଦିଆଯିବାର ବ୍ୟବସ୍ଥା ରହିଛି। ଜୁନ୍ 2024 ସେସନ୍ ପାଇଁ ୟୁଜିସି ନେଟ୍ ପରୀକ୍ଷା ଜୁନ୍ ମାସ 16 ତାରିଖରେ ଅନୁଷ୍ଠିତ ହେବ। ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କର ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଭକ୍ତମାନେ ଯେଭଳି ସୁରୁଖୁରୁରେ ତଥା ଶାନ୍ତି ଶୃଙ୍ଖଳାର ସହ ମା'ଙ୍କ ଦର୍ଶନ କରିପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ 20ତମ ଲୋକ ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଆସନ୍ତା 30 ତାରିଖ ଦିନ ମା'ଙ୍କର ଏହି ଶୀତୁଳା ପର୍ବ ସହ ଲୋକ ମହୋତ୍ସବ ଉଦ୍ଯାପିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲଗୁଡ଼ିକର 782 ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି ବୋଲି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟରୁ ଜଣାପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟର 6,105 ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା କୁହାଯାଇଛି। ମାଲକାନଗିରିର ଚିତ୍ରକୋଣ୍ଡା ଓ କାଲିମେଳା, କୋରାପୁଟର ବୈପାରିଗୁଡ଼ା, ସିମିଳିଗୁଡ଼ା, ରାୟଗଡ଼ା, ମଦନପୁର ରାମପୁର, କୋଟପାଡ଼, ଟିକାବାଲି, ସମ୍ଭଲପୁରର ଚାରମାଳ, ଦେବଗଡ଼ର ବାରକୋଟ, କେନ୍ଦୁଝରର ବଡ଼ବିଲ୍, ଅନୁଗୁଳର ଛେଣ୍ଡିପଡ଼ା ସମେତ ଅନ୍ୟ କେତେକ ସ୍ଥାନରେ ଜଙ୍ଗଲ ନିଆଁ ଅଦ୍ୟାବଧି ଲାଗିଥିବା ଏହି ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଗତକାଲିଠାରୁ ସିମିଳିପାଳ ଅଭୟାରଣ୍ୟର 115 ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ବେଳେ କେନ୍ଦୁଝରର 30 ଏବଂ ବାରିପଦା ଡିଭିଜନର 30 ଅଧିକ ସ୍ଥାନରେ ନିଆଁ ଲାଗିଛି। ଜଙ୍ଗଲ ନିଆଁକୁ ରୋକିବା ଲାଗି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ବନ୍ୟପ୍ରାଣୀ ଦାୟିତ୍ୱରେ ଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର କେତେକ ସ୍ଥାନରେ ଗତକାଲିଠାରୁ କାଳବୈଶାଖୀ ଜନିତ ବର୍ଷା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ଭଲପୁର ଆଦି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇବ ଏବଂ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ରେ।